ଏସ୍ଡିଏମ୍ ମେମ୍ବର ମୁଁ ଜଣେ ଏସ୍ଡିଏମ୍ ମେମ୍ବର ମୋ ନାଁ ହେଉଛି ଅନିତା ଚାମ୍ପିଆ ମୁଁ ଦୋମୟୀ ବସ୍ତିରେ ରହେ ଆଉ ପାଣି ବି ହେଉଛି ଅମୂଲ୍ୟ ସମ୍ପଦ ଜଳ ପାଇବା ଆମର ଅଧିକାର ଆଉ ଆମେ ଜଳ ପାଇବା ପାଇଁ ହେଲେ ସ୍ୱଚ୍ଛ ଜଳ ପାଇବା ପାଇଁ ହେଲେ ଆମେ କେତେ ମାନେ କଷ୍ଟ କରିଛୁ ସେ ଆମେ ନିଜେ ହିଁ ଅନୁଭବ କରୁଛୁ କିନ୍ତୁ ଦେଖନ୍ତୁ ବର୍ତ୍ତମାନ ଆମେ ପାଣି ବର୍ତ୍ତମାନ ପାଇଛୁ କିନ୍ତୁ କେତେ ଅସୁବିଧା ନେଇକି କେତେ ଆମେ କଷ୍ଟ କରିକି ବର୍ତ୍ତମାନ ସ୍ୱଚ୍ଛ ଜଳ ପାଇଛୁ ଆଗରୁ ଆମେ ଯାଉଥିଲୁ ନଈକୁ ନଈରୁ ପାଣି ଧରିକି ଆସୁଥିଲୁ ଖରାଦିନେ 2 କିଲୋମିଟର ଆମେ ଯାଉଥିଲୁ ବାଲିରେ ଚାଲି ଚାଲି ସେଠି ପୁଣି ଛୁଆ କରିବୁ ତାପରେ ସେ ପାଣି ନେଇକି ଆସିବୁ ସେ ପାଣି ଆଣିକି ଆମେ ବ୍ୟବହାର କରିବୁ ତାପରେ ବର୍ଷା ନଈ ବଢ଼ି ହେଇଯାଉଥିଲା ନଈ ବଢ଼ି ହେବା ପରେ ସେ ଗୁଳିଆ ପାଣି ଆସୁଥିଲା ଗୁଳିଆ ପାଣି ହେଲା ପରେ ସେ ଗୁଳିଆ ପାଣିକୁ ଆମେ ଛାଣିକି ନେଇକି ଆସୁଥିଲୁ କପଡ଼ା ବାନ୍ଧିକି ବରାବର ତା'ପରେ ସେ ପାଣି ଆଣିବା ହେତୁ କ'ଣ ହେଉଥିଲା ନା ଆମର ପିଲାମାନେ ଆଉ ଆମର ଯେଉଁ ବୟସ୍କ ଲୋକମାନେ ଝାଳ ବାନ୍ତିରେ ପଡ଼ୁଥିଲେ ଦୁନିଆ ରୋଗ ହେଉଥିଲା ତା'ପରେ ଆମେ ବହୁତ କଷ୍ଟ ପାଇକି ମଧ୍ୟ ଆମେ ଚଳୁଥିଲୁ ବର୍ତ୍ତମାନ ଆମେ ସମସ୍ତେ ଚେଷ୍ଟା କରିକି ମାନେ ଆମ ସାଇ ଭାଇମାନେ ଆଉ ଆମର ଏସ୍ଡିଏମ୍ ମେମ୍ବରମାନେ ଆଉ ମୁଁ ମିଶିକି ଆମେ କହିଲୁ ଯେ ଆଉ ପାଣି ଆମେ କେମିତି ପାଇବା ସେ ସୁବିଧା ଆମେ କେମିତି କରିବା ତା'ପରେ ଆମେ ଯାହାକୁ ମାନେ କୋପରେଟିଭ ମ୍ୟାଡ଼ାମ୍ ଆମର ଯେଉଁ ଅଛନ୍ତି ତାଙ୍କୁ ଆମେ କହିଲୁ ତା'ପରେ ଆମର ମିଟିଂ ହେଲା ତା'ପରେ ଆମେ ଗୋଟେ ଟ୍ୟୁବ୍ୱେଲ୍ ଦେଲେ ଆମକୁ ଏବେ 2-3 ବର୍ଷ ହେବାକୁ ଯାଉଛି ଦେଲେ ଟ୍ୟୁବ୍ୱେଲ୍ଟେ ତାହେଲେ ଟ୍ୟୁବ୍ୱେଲ୍ ଯେହେତୁ ଆମର କେନାଲ ସାଇଡ଼୍ରେ ରହିଥିବାରୁ କେନାଲରେ ଯେତେବେଳେ ପାଣି ଆସୁଛି ସେତେବେଳକୁ ଟ୍ୟୁବ୍ୱେଲ୍ରେ ଆମର ଗୁଳିଆ ପାଣି ଆସୁଛି ଟ୍ୟୁବ୍ୱେଲ୍ ପାଣି ବି ଆମେ ଟେଷ୍ଟ କରାଇବାକୁ ଦେଇଥିଲୁ ତାର ହେଲେ ଭଲ ମଧ୍ୟ ଆସୁଛି କିନ୍ତୁ ଟ୍ୟୁବ୍ୱେଲ୍ ଆମକୁ ଏତେ ବଡ଼ ବସ୍ତି କାହିଁକିନା ଆମର ଟ୍ୟୁବ୍ୱେଲ୍ ପାଣିରେ ଆମେ ହେଉନୁ ନିଅଟ ହେଉଛି ଆମକୁ କେତେ ମାରିବ କେତେ ମାରିକି ଲୁଗାପଟ ସଫା କରିବ ସେଥିରେ ପୁଣି ଗାଧୋଇବ ସେଥିରେ ପୁଣି ପିଇବା ପାଇଁ ନେବ ଆମକୁ ଅସୁବିଧା ହେଉଛି ସେଥିରୁ ହିଁ ପୁଣି ଆମେ ଯାଇକି 2 କିଲୋମିଟର ଯାଇକି ଗାଧୋଇକି ଆସୁଥିଲୁ ନଈରୁ ସଫାସଫି କରିକି ତାପରେ ମଧ୍ୟ ଆମେ କହିଲୁ କେମିତି ଆମର ସୁବିଧା ହେବ ଟ୍ୟୁବ୍ୱେଲ୍ରେ ତ ଆମେ ଚଳିପାରୁନୁ ତାପରେ ଗଲୁ ଆମେ ମିଟିଂ କଲୁ ଆମ ଇଏ ମେମ୍ବର ସହିତ ଏସ୍ଡିଏ ମେମ୍ବର ଯେତିକି ଆଉ ଆମର ସାଇ ଭାଇମାନେ ସମସ୍ତେ ମିଶିକି ଆମେ ଗୋଟେ ଦରଖାସ୍ତ ଲେଖିଲୁ ଦରଖାସ୍ତ ଲେଖିଲା ପରେ ତା'ପରେ ଆମର ବର୍ତ୍ତମାନ ସରକାର ତରଫରୁ ପାଇପ୍ ଲାଇନ୍ ସୁବିଧା ହେଇଛି ଆଉ ଆମେ ବର୍ତ୍ତମାନ ପାଇପ୍ ପାଣି ପାଇଲୁ ମଧ୍ୟ ଆମେ କେମିତି ଚଳିବା କେମିତି ଆମେ ପାଣିକୁ ମାନେ ସୁରକ୍ଷିତ ରଖିବା କେମିତି ଆମେ ଆଗ ପିଢ଼ି ପାଇଁ ଆମେ ପାଣି ରଖିବା ସଂଯୋଗ କଲେ ଆମେ ସମସ୍ତେ ଭଲ ରହିବା।